ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମୁଁ ଅନିତା ଚାମ୍ପିଆ କହୁଥିଲି। ସମସ୍ତଙ୍କୁ ସୁରକ୍ଷା ଅଭିନନ୍ଦନ ଜଣାଉଛି। ମୁଁ ଜଣେ ଆଦିବାସୀ ମହିଳା। ଆମେ ପ୍ରାୟ ହାରାହାରି ଏହି 42 ବର୍ଷ ହେଲାଣି ରହିଆସୁଛୁ। ଦୌମୁହିଁ ବସ୍ତି ୱାର୍ଡ ନମ୍ବର 5। ପାଣିର ଟିକେ ଅସୁବିଧା ହେଇଛି। ଆଗରୁ ତ ଆମେ ପାଣିର ବହୁତ ହଇରାଣ ହେଇଛୁ। ଏଠି ନଈକି ଯାଇକି ନଈରେ ଚୁଆ କରିକି ସେଠି ସେ ଚୁଆ କଲା ପରେ ସେ ପାଣି ଯେଉଁ ଫିଲ୍ଟର ହେଇକି ବାହାରେ ସେ ପାଣି ସବୁ ନେଇକି ଆମେ ଚଳୁ। ମୁଣ୍ଡେଇକି ଆଉ ଏତେ ବାଟକୁ ଆଣୁ। ଆଉ ତାପରେ ଯେତେବେଳେ ବନ୍ୟା ହେଇଯାଏ ପାଣିଟା ଟିକେ ମଇଳା ଆସେ। ମଇଳା ଆସିଲା ପରେ ସେ ପାଣିଟା କ'ଣ କରୁ, କପଡ଼ା ନେଇକି ତାକୁ ଛାଣିକି ଆଣିକି ସେ ପାଣି ବ୍ୟବହାର କରୁ ଆମେ। ଆଉ ଖରାଦିନେ ବି ସେ ଏତେ ବାଟକୁ ପାଣିଟା ପୁରା ସେପଟକୁ ପଳେଇଯାଇଥାଏ। 2 କିଲୋମିଟର ଯାଇକି ଆମେ ପାଣିଟା ଧରିକି ଆସୁ। ତା'ପରେ ଏମିତି ହେଇକି ଚଲିଲା ପରେ ଏଇ 3 ବର୍ଷ ହେବ ଅପରେଟର ମ୍ୟାଡ଼ାମ୍ ଆମର ମିନିଶ୍ରୀ ଖୁଣ୍ଟିଆ ଆଉ ଆମର ଅଛନ୍ତି ମେମ୍ବରମାନେ ଦୌମୁହିଁ ବସ୍ତିର, ଏମାନେ ସବୁ ଆସିକି ବୁଝାବୁଝି କଲାରୁ ଆମେ ସବୁ ଆମର ଅସୁବିଧା ଜଣାଇଲୁ। ସେମାନେ ଆସିକି 3 ବର୍ଷ ହେଲାଣି ଆମକୁ ଟ୍ୟୁବୱେଲ୍ ଗୋଟେ ବସେଇ ଦେଇଛନ୍ତି। ସେ ଟ୍ୟୁବୱେଲ୍ରୁ ଏବେ ବ୍ୟବହାର କରୁଛୁ, କିନ୍ତୁ ବ୍ୟବହାର କରୁଛୁ ଏଇ ଖରାଦିନକୁ ଭଲ, ଶୀତ ଦିନେ ବି ଭଲ, କିନ୍ତୁ ବର୍ଷା ଦିନକୁ କେନାଲରେ ଯେତେବେଳେ ପାଣିଟା ଆସୁଛି ସେତେବେଳକୁ ପାଣିଟା କ'ଣ ହେଉଛି, ଗୁଳିଆ ପାଣି ବାହାରୁଛି ସେ ଟ୍ୟୁବୱେଲ୍ରୁ। ସେ ପାଣି ବି ଆମେ ପିଇବାକୁ ଅସୁବିଧା ହେଉଛୁ ଆମେ। ତା'ପରେ ଏଇ ଜିନିଷଟା କହିଲା ପରେ ଆମର ପାଣି ବି ଯାଇଥିଲା ଚେକ୍ ହେବାକୁ। ତା'ପରେ ବର୍ତ୍ତମାନ କହିଲା ପରେ ସେମାନେ ଦେଖିଲା ପରେ ବର୍ତ୍ତମାନ ପାଇପ୍ ଲାଇନ୍ ଦେଇଛନ୍ତି ଆମେ।